ओम शांति। 26/8/2026 आज साकार महावाक्य मीठे बच्चे तुम्हें ग्यारंटी देउछो जे आमे निजर जोग बल द्वारा एही भारत को स्वर्ग करिवो। सेठारे एक धर्म एक राज्य हेबो। प्रश्न, मायार केउं विघ्नरु सुरक्षित रहिला वाला बहुत भल चमत्कार करी पारिवे। उत्तर, मायार सबुठारु बड़ विघ्न हेउछि देह अभिमान रे आनी परस्परर नाम रूपरे आकर्षित कराइबा। जेउं संतान माने एही विघ्नरु सुरक्षित रहंती मायार धोकारु बंची जानती। सेमाने बहुत चमत्कार करी देखाई थांती। सेमानंक बुद्धिरे सेवार नुआ नुआ विचार चली थाए। सेवारे उन्नति सेते बेले हेबो जेते बेले तुमे देही अभिमानी हेबो। ओम शांति। बाबा आसीछंती आत्मिक संतान मानंकु श्रीमत देवा पाई। एकथा तो पिला माने जानीछंती जे अल्प समय भितरे ड्रामार पूर्व निर्धारित योजना अनुसारे समस्त कार्य हेबो। आमे रावणपुरी को विष्णुपुरी करूछु। एबे बाबा गुप्त तो पाठ पढ़ा मध्य गुप्त अटे। सेंटर्स तो बहुत रहिछि। छोट बड़ गाँव रे सेंटर्स रहिछि एवं पिला माने मध्य बहुत अछंती। आहुरी मध्य दिन कु दिन बढ़ी चलिवे। पुस्तक आदि रे मध्य लेखुछंती जे आमे एही भारत भूमि को स्वर्ग करी छाड़िबो। तुमको एही भारत भूमि बहुत प्रिय काहेकि ना तुमे जानी छो एही भारत ही स्वर्ग थिला। एहा को 5000 वर्ष हेलाणी भारत बहुत गौरव मंडित थिला। तुम ब्रह्मा मुख वंशावली संतान मानंक पाखरे ही एही ज्ञान रहिछि। एही भारत को श्रीमत आधार रे स्वर्ग करिवा को हेबो। समस्तंकु रास्ता बताइवा को हेबो एवं आउ कौनसी द्वंद्वात्मक कथा एठारे नाही। परस्पर मध्य रे विचार विमर्श करिवा उचित जे एही चित्र द्वारा एपरी कौन प्रचार करिवु जहा द्वारा खबर कागज रे मध्य एही चित्र बाहरिवो। परस्पर मध्य रे एहा उपरे सेमिनार करिवा आवश्यक जेपरी दुनिया रे सरकारी कार्य पई लोक माने परस्पर सहित मिसी विचार विमर्श करिथांती जे आमे भारत को किपरी सुधारिवो। एही जेउ एते मतभेद होई जाइछि ताकु परस्पर सहित मिली मिसी किपरी ठीक करिवा एवं भारत रे सुख शांति किपरी स्थापन हेबो से विषय रे चिंता करिवा। एही परी तुमे मध्य आत्मिक पांडव गवर्नमेंट अटो। एहा बड़ ईश्वरीय सरकार अटे। पतित पावन बाबा ही पतित संतान मानंकु पावन कराई पावन दुनियार मालिक कराउछंती। एही रहस्य तुमे पिला माने जानिछो। मुख्य हेउछि भारतर आदि सनातन देवी देवता धर्म। एहा हेउछि रुद्र ज्ञान यज्ञ। रुद्र कुहा जाय थाए शिव बाबांकु। एबे तुमको बाबा आसी सजाग कराई छंती। तुमको पुणी अन्य मानंकु जाग्रत करिवाकु हेबो। ड्रामार योजना अनुसारे तुमे अन्य को सजाग करूछ। ए पर्यंत जेउ माने जेपरी पुरुषार्थ करी छंती सेतिकी अल्प पूर्वरु मध्य करिथिले। तुमर आत्मिक युद्ध चली छि। केबे मायार शक्ति बेसी होई जाउछि केबे ईश्वरंकर। केबे केबे तो सेवा मध्य तीव्र गति रे चालुछि। केबे कौनसी संतानंक ठारे मायार विघ्न पड़ी जाउछि। माया संपूर्ण बेहोश करी देउछि। युद्ध भूमि तो अटे ना माया रामंक संतान मानंकु बेहोश करी देउछि। लवकुशंक कहानी मध्य रहिछि ना रामंकर दुईटी संतान देखैछंति। एठारे तो बाबांकर अनेक संतान अछंति। वर्तमान सबो मनुष्य कुंभकर्ण निद्रा रे सोई रही छंती। सेमाने एकथा मध्य जानी नहंती ଯିଏ ପରମ ପିତା ପରମାତ୍ମା ଆସିଛନ୍ତି ପିଲାମାନଙ୍କୁ ସମ୍ପତ୍ତି ଦେବା ପାଇଁ। ବାବା ଭାରତରେ ହିଁ ଆସନ୍ତି, ଏହି କଥା ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି। ଭାରତବାସୀ ହିଁ ସ୍ୱର୍ଗର ମାଲିକ ଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ। ପରମ ପିତା ପରମାତ୍ମାଙ୍କର ଦିବ୍ୟ ଜନ୍ମ ମଧ୍ୟ ଏହିଠାରେ ହେଉ, ସେଥିପାଇଁ ତ ଶିବ ଜୟନ୍ତୀ ଭାରତରେ ହିଁ ପାଳନ କରନ୍ତି। ତେଣୁ ନିଶ୍ଚୟ ସେ ଆସି କିଛି କରିଥିବେ। ବୁଦ୍ଧି କହୁଛି ନିଶ୍ଚୟ ବାବା ଆସି ସ୍ୱର୍ଗର ସ୍ଥାପନା କରିଥିବେ। ପ୍ରେରଣା ଦ୍ୱାରା କଣ ସ୍ଥାପନା କରିହେବ? ଏଠାରେ ତ ତୁମ ସନ୍ତାନ ମାନଙ୍କୁ ରାଜଯୋଗ ଶିଖାଯାଉଛି, ୟାଦର ଯାତ୍ରା ଶିକ୍ଷା ଦିଆଯାଉଛି। ପ୍ରେରଣାରେ କୌଣସି ଶବ୍ଦ ଆବାଜ ହୋଇନଥାଏ। ଭାବୁଛନ୍ତି ଶଙ୍କର ପ୍ରେରଣା ଦ୍ୱାରା ବିନାଶ କରିଥାନ୍ତି, କିନ୍ତୁ ଏଥିରେ ପ୍ରେରଣାର କଥା ନାହିଁ। ତୁମେ ବୁଝିଗଲଣି ଯେ ଡ୍ରାମାରେ ତାଙ୍କର ଅଭିନୟ ହେଉଛି ମୁଷଳ ଅଥବା ମିସାଇଲ ତିଆରି କରିବା। ସେମାନେ ବିନାଶ ଅର୍ଥେ ନିମିତ୍ତ ହୋଇଛନ୍ତି। ପ୍ରେରଣା ଶାସ୍ତ୍ରର ଅକ୍ଷର, ଏଥିରେ ପ୍ରେରଣାର ତ କଥା ହିଁ ନାହିଁ। ଡ୍ରାମା ଅନୁସାରେ ବିନାଶ ନିଶ୍ଚୟ ହେବ। ଗାୟନ ରହିଛି ମହାଭାରତ ଲଢ଼େଇରେ ଏହି ମୁଷଳ ଆଦି କାମରେ ଆସିଥିଲା। ଯାହା ଅତୀତ ହୋଇଯାଇଛି ତାହାର ପୁଣି ପୁନରାବୃତ୍ତି ହେବ। ତୁମେ ଗ୍ୟାରେଣ୍ଟି ଦେଉଛ ଯେ ଆମେ ଯୋଗ ବଳ ଦ୍ୱାରା ସ୍ୱର୍ଗର ସ୍ଥାପନା କରିବୁ, ସେଠାରେ ଗୋଟିଏ ଧର୍ମ ରହିବ, ତେବେ ଅନ୍ୟ ସବୁ ଧର୍ମ କେଉଁଠି ରହିବ? ନିଶ୍ଚିତ ବିନାଶ ହୋଇଯିବ, ଏହା ବୁଝିବାର କଥା। ଗାୟନ ରହିଛି ବ୍ରହ୍ମା ଦ୍ୱାରା ସ୍ଥାପନା, ବିଷ୍ଣୁ ଦ୍ୱାରା ପାଳନା, ତେବେ ଏହା ତ ଠିକ୍, କିନ୍ତୁ ଶଙ୍କରଙ୍କୁ ଶିବଙ୍କ ସହିତ ଏକ କରିଦେଇଛନ୍ତି, ଏହା ଭୁଲ ଅଟେ, ଶିବଶଙ୍କର କହିଦେଉଛନ୍ତି। କାରଣ ଶଙ୍କର ତ କୌଣସି କାମ କରୁନାହାନ୍ତି, ତେଣୁ ଶିବଙ୍କ ସହ ମିଶାଇ ଦେଇଛନ୍ତି। ତେଣୁ ଶିବ ବାବା କହୁଛନ୍ତି ମୋତେ ତ ବହୁତ କାମ କରିବାକୁ ପଡୁଛି, ସମସ୍ତଙ୍କୁ ପବିତ୍ର କରିବାକୁ ପଡୁଛି। ମୁଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ସାକାର ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନାର କାର୍ଯ୍ୟ କରାଉଛି। ଶଙ୍କରଙ୍କର ତ କୌଣସି ଅଭିନୟ ହିଁ ନାହିଁ, ଶିବଙ୍କର ପୂଜା ହେଉଛି। ଶିବ ହିଁ କଲ୍ୟାଣକାରୀ, ସେ ହିଁ ଝୁଲାମୁଣି ଭରିଥାନ୍ତି। ଶିବ ପରମାତ୍ମାଏ ନମଃ କହୁଛନ୍ତି ନା, ଏହି ବ୍ରହ୍ମା ମଧ୍ୟ ପ୍ରଜାପିତା ହେଲେ। ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା, ଏହା ତ ବଡ ଗୁପ୍ତ କଥା ଅଟେ, ଏହା କେବଳ ତୁମେ ସନ୍ତାନ ମାନେ ହିଁ ଜାଣିଛ। ସେନ୍ସିବୁଲ ପିଲାଙ୍କ ବୁଦ୍ଧିରେ ଜ୍ଞାନ ତୁରନ୍ତ ଆସିଯାଇଥାଏ, ମନୁଷ୍ୟ କିଛି ହେଲେ ବୁଝି ନାହାନ୍ତି। ଯେ ପତିତ ପାବନ ବାବା କେବେ ଆସିବେ? ଏବେ ତ କଳିଯୁଗର ଶେଷ ସମୟ ଅଟେ। ଯଦି କହୁଛନ୍ତି ଯେ କଳିଯୁଗ ଶେଷ ହେବା ପାଇଁ ଆହୁରି 40,000 ବର୍ଷ ପଡିଛି, ତାହେଲେ ବର୍ତ୍ତମାନ ଆହୁରି କେତେ ପତିତ ହେବେ, କେତେ ଦୁଃଖ ସହନ କରିବେ? କଳିଯୁଗରେ ସୁଖ ତ ମିଳିବ ନାହିଁ, କିଛି ବି ନ ଜାଣିଥିବା କାରଣରୁ ବିଚରା ଘୋର ଅନ୍ଧକାରରେ ପଡି ରହିଛନ୍ତି। ତୁମେ ସନ୍ତାନ ମାନେ ପରସ୍ପର ମଧ୍ୟରେ ମିଳିମିଶି ବିଚାର କରିବା ଉଚିତ ଯେ କିପରି ସେବାକୁ ବଢାଇବୁ। ବାବା ତ ଉପାୟ ବତେଇ ଚାଲିଛନ୍ତି ଯେ ପୁଣି ପିଲାମାନେ ପରସ୍ପର ସହିତ ଆଲୋଚନା କରିବା ଉଚିତ, ଚିତ୍ର ଉପରେ ଭଲ ଭାବରେ ବୁଝାଇବା ଉଚିତ। ଡ୍ରାମା ଅନୁସାରେ ମଧ୍ୟ ଚିତ୍ର ସବୁ ତିଆରି ହୋଇ ଚାଲିଛି। ପିଲାମାନେ ଜାଣିଛନ୍ତି ଯେ କେଉଁ ସମୟ ବିତି ଯାଉଛି, ଅବିକଳ ଡ୍ରାମା ଅନୁସାରେ ଚାଲିଛି। ପିଲାମାନଙ୍କର ଅବସ୍ଥା ତ କେବେ ଉପର କେବେ ତଳ ଏହିପରି ଚାଲୁଥିବ, ବାବା ମଧ୍ୟ ସାକ୍ଷୀ ହୋଇ ଦେଖୁଛନ୍ତି। କେବେ କେବେ ପିଲାମାନଙ୍କ ଉପରେ ଗ୍ରହଚାରୀ ବସିଥିବାରୁ ତାକୁ ଦୂର କରିବା ପାଇଁ ପ୍ରଯତ୍ନ କରାଯାଉଛି। ବାବା ଘଡ଼ି ଘଡ଼ି କହୁଛନ୍ତି ଯେ ମୋତେ ମନେ ପକାଅ, କିନ୍ତୁ ଦେହ ଅଭିମାନରେ ଆସିଯାଉଛନ୍ତି, ସେଥିପାଇଁ ଧକ୍କା ଖାଉଛନ୍ତି। ଏଥିରେ ଦେହି ଅଭିମାନୀ ହେବାକୁ ପଡିବ, କିନ୍ତୁ ପିଲାମାନଙ୍କ ପାଖରେ ବହୁତ ଦେହ ଅଭିମାନ ରହିଛି। ତୁମେ ଦେହି ଅଭିମାନୀ ହେଲେ ବାବାଙ୍କର ସ୍ମୃତି ରହିବ, ପୁଣି ସେବାରେ ଉନ୍ନତି ମଧ୍ୟ ହୋଇଚାଲିବ। ଯାହାଙ୍କର ଉଚ୍ଚ ପଦ ପାଇବାର ଥିବ ସେମାନେ ସର୍ବଦା ସେବାରେ ତତ୍ପର ରହିବେ, ଭାଗ୍ୟରେ ନଥିଲେ ପୁରୁଷାର୍ଥ ମଧ୍ୟ କରିବେ ନାହିଁ। ନିଜେ କହୁଛନ୍ତି ଯେ ବାବା ଆମର ଧାରଣା ହେଉନାହିଁ, ବୁଦ୍ଧିରେ ଜ୍ଞାନ ରହୁନାହିଁ। ଧାରଣା ଯଦି ହେଉନାହିଁ ତେବେ ଖୁସି ମଧ୍ୟ ରହିବ ନାହିଁ। ଯାହାଙ୍କର ଧାରଣା ହେଉଛି ତାଙ୍କର ଖୁସି ମଧ୍ୟ ରହୁଛି। ବୁଝିପାରୁଛନ୍ତି ଯେ ଶିବ ବାବା ଆସିଛନ୍ତି? ବାବା କହୁଛନ୍ତି ପିଲାମାନେ ତୁମେ ଭଲ ଭାବରେ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଅ। କେହି କେହି ତ ସେବାରେ ମଜି ଯାଉଛନ୍ତି, ପୁରୁଷାର୍ଥ କରି ଚାଲୁଛନ୍ତି। ତୁମେ ଜାଣିଛ ଯେ ଯେଉଁ ସେକେଣ୍ଡ ବିତି ଯାଉଛି ତାହା ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, ପୁଣି ଏହାରି ପୁନରାବୃତ୍ତି ହେବ। ପିଲାମାନଙ୍କୁ ହିଁ ବୁଝେଇ ଦିଆଯାଉଛି ଯେ ବାହାରେ ଭାଷଣ କରିବା ସମୟରେ ବିଭିନ୍ନ ପ୍ରକାରର ମନୁଷ୍ୟ ଆସିଥାନ୍ତି। ତୁମେ ସନ୍ତାନମାନେ ଜାଣିଛ ଯେ ସମସ୍ତେ ବେଦ, ଶାସ୍ତ୍ର, ଗୀତା ଆଦି ଉପରେ ଭାଷଣ କରୁଛନ୍ତି। ତାଙ୍କୁ ଜଣା ନାହିଁ ଯେ ଏଠାରେ ଈଶ୍ୱର ନିଜର ଓ ରଚନାର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଉଛନ୍ତି। ଚିତ୍ରରେ କେତେ ଭଲ ଭାବରେ ଦେଖାଯାଇଛି ଯେ ପରମାତ୍ମା କିଏ, ଏହି କଥା ପ୍ରୋଜେକ୍ଟର ଆଦିରେ ତ ବୁଝାଯାଇ ପାରିବ ନାହିଁ। ପ୍ରଦର୍ଶନୀରେ ଚିତ୍ର ମଧ୍ୟ ସମ୍ମୁଖରେ ରହିଛି ଏବଂ ତୁମେ ବୁଝାଇ ସାରି ପଚାରି ପାରିବ। ଏବେ କୁହ ଯେ ଗୀତାର ଭଗବାନ କିଏ, ଜ୍ଞାନର ସାଗର କିଏ, ପବିତ୍ରତା ସୁଖ ଶାନ୍ତିର ସାଗର ମୁକ୍ତିଦାତା ଗାଇଡ କିଏ। ଶ୍ରୀକୃଷ୍ଣଙ୍କ ନିମନ୍ତେ ତ ଏପରି କୁହାଯାଇ ପାରିବ ନାହିଁ। ପରମାତ୍ମାଙ୍କ ମହିମା ସମ୍ପୂର୍ଣ୍ଣ ଭିନ୍ନ। ପ୍ରଥମେ ଲେଖାଇ ନେବା ଆବଶ୍ୟକ, ପ୍ରମାଣ ନେବା ଦରକାର, ସମସ୍ତଙ୍କ ଠାରୁ ଦସ୍ତଖତ ମଧ୍ୟ ନେବା ଆବଶ୍ୟକ। ସଭାଗୃହ ମଧ୍ୟରେ ଚଢ଼େଇମାନେ ଲଢ଼େଇ କରୁଛନ୍ତି। ଏହି ସମୟରେ ସାରା ଦୁନିଆରେ ଲଢ଼େଇ ଝଗଡ଼ା ହିଁ ଚାଲିଛି। ସମସ୍ତେ ପରସ୍ପର ମଧ୍ୟରେ ଲଢ଼ି ଚାଲିଛନ୍ତି। ମନୁଷ୍ୟଙ୍କର ପାଞ୍ଚ ବିକାର ବିଷୟରେ ମଧ୍ୟ ଗାୟନ ରହିଛି, ଏଥିରେ ଜୀବଜନ୍ତୁଙ୍କ କଥା ନାହିଁ। ବିକାରୀ ଓ ନିର୍ବିକାରୀ ଦୁନିଆ ମନୁଷ୍ୟଙ୍କ ପାଇଁ କଥିତ ଅଛି। କଳିଯୁଗରେ ଅଛି ଆସୁରୀ ସମ୍ପ୍ରଦାୟ, ସତ୍ୟଯୁଗରେ ହେବ ଦୈବୀ ସମ୍ପ୍ରଦାୟ। ମନୁଷ୍ୟ ଏତେ ତମ ପ୍ରଧାନ ବୁଦ୍ଧି ଅଟନ୍ତି ଯିଏ ଆଦୌ ବୁଝୁ ନାହାନ୍ତି କି ଆମେ ହିଁ ଆସୁରୀ ସମ୍ପ୍ରଦାୟର ଅଟୁ। ଦେବତାମାନଙ୍କ ଆଗରେ ଯାଇ ଗାୟନ ମଧ୍ୟ କରୁଛନ୍ତି ଯେ ଆମେ ନୀଚ, ପାପୀ, ଆମେ ନିର୍ଗୁଣ, ଆମ ପାଖରେ କୌଣସି ଗୁଣ ନାହିଁ। ତୁମେ ତାଙ୍କ ସିଦ୍ଧ ଅର୍ଥାତ୍ ପ୍ରମାଣ କରି ପାରିବ, ତୁମେ ତାଙ୍କୁ ସିଦ୍ଧ ଅର୍ଥାତ୍ ପ୍ରମାଣ କରି କହିପାରିବ। ସିଢି ଚିତ୍ରରେ ବହୁତ ସ୍ପଷ୍ଟ ଭାବରେ ରହିଛି, ଦେଖାଯାଇଛି କିପରି ଆହରଣ ଓ ଅବତରଣ କଳା ହେଉଛି। ଭାରତବାସୀମାନଙ୍କ ନିମନ୍ତେ ମୁଖ୍ୟ ହେଉଛି ସିଢି ଚିତ୍ର, ଏହା ସବୁଠାରୁ ଭଲ ଜିନିଷ। ଏହି ଚିତ୍ର ମାଧ୍ୟମରେ ବହୁତ ଭଲ ଭାବରେ ବୁଝାଇ ପାରିବ। 84 ଜନ୍ମ ସମ୍ପୂର୍ଣ୍ଣ ହେଲା ପରେ ପୁଣି ପ୍ରଥମ ନମ୍ବରରେ ଜନ୍ମ ନେବାକୁ ପଡ଼ିବ। ପୁନର୍ବାର ଅବତରଣ କଳାରୁ ଆରୋହଣ କଳାକୁ ଯିବାକୁ ହେବ। ପ୍ରତ୍ୟେକଙ୍କର ବିଚାର ଚାଲିବା ଉଚିତ ଯେ ସମସ୍ତଙ୍କୁ କିପରି ରାସ୍ତା ବତେଇବ, ବିଚାର ନ ଚାଲିଲେ ସେବା କିପରି କରିବ। ଚିତ୍ର ଉପରେ ବୁଝାଇବା ବହୁତ ସହଜ ହୋଇଥାଏ, ସତ୍ୟଯୁଗ ପରେ ସିଢି ଓହ୍ଲାଇବାକୁ ହିଁ ପଡ଼ିବ। ପିଲାମାନେ ଜାଣିଛନ୍ତି ଯେ ଏବେ ଆମର ବଦଳି ହେଉଛି, କିନ୍ତୁ ସିଧା ସତ୍ୟଯୁଗକୁ ଯିବୁ ନାହିଁ, ପ୍ରଥମେ ଶାନ୍ତିଧାମ ଯିବାକୁ ହେବ। ତୁମେ ଜାଣିଛ ଆମେ ଅଭିନେତା ଅଟୁ, ବାକି ତୁମ ଭିତରେ ମଧ୍ୟ କ୍ରମ ଅନୁସାରେ ଅଛନ୍ତି। ଯିଏ ନିଜକୁ ଏହି ଡ୍ରାମାର ଅଭିନୟକାରୀ ବୋଲି ଭାବୁଛନ୍ତି, ଦୁନିଆରେ ଏପରି କେହି କହିପାରିବେ ନାହିଁ ଯେ ଆମେ ଅଭିନୟ କରୁଛୁ। ଆମେ ଲେଖୁଛୁ ମଧ୍ୟ, ପ୍ରତ୍ୟେକ ମନୁଷ୍ୟ ମାତ୍ର ଏହି ଅବିନାଶୀ ଡ୍ରାମାର ଅଭିନେତା ହୋଇ ବି ଏହି ଡ୍ରାମାର ମୁଖ୍ୟ ଆକ୍ଟର୍ସ, ଡାଇରେକ୍ଟର ଓ ଡ୍ରାମାର ଆଦି ମଧ୍ୟ ଅନ୍ତର ରହସ୍ୟକୁ ଜାଣିନାହାନ୍ତି, ତେଣୁ ସେମାନେ ଅଜ୍ଞାନ ଅଟନ୍ତି। ଏହା ଲେଖିବାରେ କୌଣସି ଦ୍ୱିଧା ନାହିଁ, ଗୋଟିଏ କାନରେ ଶୁଣି ଅନ୍ୟ ପଟେ ବାହାର କରିଦେବା ଉଚିତ ନୁହେଁ। ସେବା, ସେବା ଏବଂ ସେବା। ବାବା ଜାଣିଛନ୍ତି ଯେ ପିଲାମାନଙ୍କ ଉପରେ କେବେ ହେଲେ ଗ୍ରହଚାରୀ ମଧ୍ୟ ବସୁଛି, କେବେ କେବେ ଗ୍ରହଚାରୀ ମଧ୍ୟ ବସୁଛି। ଗ୍ରହଚାରୀ ବସିଲେ କେତେ କ୍ଷତି ହୋଇଥାଏ ତାହା ବାବା ଜାଣିଛନ୍ତି। ସାହୁକାର ମାନେ ଗରିବ ହୋଇଯାଇଛନ୍ତି, କାରଣ ତ ରହିଥାଏ ନା। ଅନେକଙ୍କୁ ବାବା ବୁଝାଉଛନ୍ତି ମଧ୍ୟ, ପିଲାମାନେ ନାମ ରୂପରେ କେବେ ଫସି ଯାଉ ନାହିଁ, ନଚେତ ମାୟା ଏପରି ଯେ ନାକକୁ ଟାଣି ଗାତରେ ପକେଇଦେବ, ମାୟା ବହୁତ ଧୋକା ଦେଇଦେବ। ଏଠାରେ ପ୍ରେମକ ପ୍ରେମିକା ହେବାର ନାହିଁ, ପ୍ରେମିକା ପ୍ରେମିକ କେହି କେହି ବିକାର ନିମନ୍ତେ ହୋଇଥାନ୍ତି, ଆଉ କେହି କେବଳ ଚେହେରା ପ୍ରତି ଆକର୍ଷିତ ହୋଇଥାନ୍ତି। ତୁମେ ଜାଣିଛ ସେଣ୍ଟର୍ସ ମାନଙ୍କରେ ମଧ୍ୟ ଏପରି ମାୟାର ବିଘ୍ନ ବହୁତ ପଡୁଛି। ପରସ୍ପରର ନାମ ରୂପରେ ଫସି ଯାଉଛନ୍ତି। ମାୟା ଏପରି ପ୍ରବଳ ଯେ ମାତା ମାତାଙ୍କର ନାମ ରୂପରେ କନ୍ୟା କନ୍ୟାର ନାମ ରୂପରେ ଫସି ଯାଉଛନ୍ତି। ପୁରୁଷାର୍ଥ କରୁଥିଲେ ବି ମାୟା ଏକଦମ କବଳିତ କରି ନେଇଥାଏ। ସେଥିପାଇଁ ବାବା ସାବଧାନୀ ଦେଉଛନ୍ତି ଯେ ପିଲାମାନେ ମାୟା ବହୁତ ଜାଲରେ ଛନ୍ଦିବାକୁ ଚେଷ୍ଟା କରିବ, କିନ୍ତୁ ତୁମେ ଛନ୍ଦି ହୁଅ ନାହିଁ। ଦେହ ଅଭିମାନରେ ଆସିବା ଅନୁଚିତ। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକେଇବାକୁ ହେବ। ମାୟାର ଧୋକାରୁ ଦୂରେଇ ରହିବାକୁ ପଡିବ। ତୁମକୁ ବାବା ସୁନ୍ଦର ଫୁଲ କରି ଗଢିବା ପାଇଁ ଆସିଛନ୍ତି। ତୁମର କୌଣସି କଥାରେ ସନ୍ଦେହ ଆସିବା ଅନୁଚିତ। ଯଦି ମନରେ ସନ୍ଦେହ ଆସିଲା, ତେବେ ଭଲ ଭାବରେ ସେବା କରିପାରିବ ନାହିଁ। ମନ ଭିତରେ ଘାଣ୍ଟି ହେଉଥିବ, ମନରେ ସାହସ ରଖିବା ଉଚିତ। ସମୟ ବହୁତ କମ ରହିଛି। ବାବାଙ୍କ ମୁରଲି ଶୁଣିଲେ ମନରେ ଉତ୍ସାହ ଆସିବ। ପୁତ୍ର ଆତ୍ମପ୍ରକାଶ ସଠିକ ଭାବରେ ଚିତ୍ର ଉପରେ ଧ୍ୟାନ ଦେଉଛି। ବମ୍ବେ ବାସୀଙ୍କ ବୁଦ୍ଧିରେ ମଧ୍ୟ ଆସିବା ଦରକାର। ମୁଖ୍ୟ ଚିତ୍ରକୁ ପ୍ରଥମେ ତିଆରି କରିବାକୁ ହେବ, ଯାଞ୍ଚ କରିବା ଆବଶ୍ୟକ। ବାବା ନିର୍ଦ୍ଦେଶ ଦେଇ ଚାଲିଛନ୍ତି ଯେ କିପରି ଚିତ୍ରରେ ଅଧିକ ଉନ୍ନତି ହେବା ଦରକାର। ଏପରି କୌଣସି ଉପାୟ ବାହାର କର ଯେପରି ସିଢ଼ିର ଚିତ୍ର ଏରୋଡ୍ରମରେ ରଖାଯାଇପାରିବ। ଏହି ଚିତ୍ର ଦେଖି ସମସ୍ତେ ଖୁସି ହେବେ, ପରିଶେଷରେ ବୁଝିପାରିବେ ଯେ ଏହାଙ୍କୁ ମତ ଦେଲାବାଲା କିଏ। ତେବେ ପିଲାମାନଙ୍କର ବହୁତ ନିଶା ଚଢିବା ଆବଶ୍ୟକ। ଆଚ୍ଛା, ମିଠା ମିଠା ଶିଖିଲଧି ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ତୁମେ ସନ୍ତାନ ମାନେ ଯୁଦ୍ଧ କ୍ଷେତ୍ରରେ ଅଛ। ମାୟା ରାବଣ ସହିତ ତୁମର ଯୁଦ୍ଧ ଚାଲିଛି। ମାୟା ବହୁତ ବିଘ୍ନ ପକାଉଛି। ପିଲାମାନଙ୍କୁ ବହୁତ ସାବଧାନ ରହିବା ଉଚିତ। ଦୁଇ ନମ୍ବର, ପ୍ରତ୍ୟେକଙ୍କୁ ନିଜର ଉନ୍ନତି ପାଇଁ ବିଚାର କରିବାକୁ ହେବ। ଚିତ୍ର ଉପରେ କିପରି ବୁଝାଇବୁ, ସେବାକୁ କିପରି ବଢାଇବୁ, ଚିତ୍ରରେ ଏପରି କଣ ଲେଖିବୁ ଯାହାଦ୍ୱାରା ମନୁଷ୍ୟ ସହଜରେ ବୁଝିଯିବେ। ବରଦାନ, ଦେହ ଅଭିମାନର ତ୍ୟାଗ ଦ୍ୱାରା ଶ୍ରେଷ୍ଠ ଭାଗ୍ୟ ନିର୍ମାଣ କରୁଥିବା ସର୍ବସିଦ୍ଧି ସ୍ୱରୂପ ହବ। ଦେହ ଅଭିମାନର ତ୍ୟାଗ କରିବା ଅର୍ଥାତ୍ ଦେହି ଅଭିମାନୀ ହେବା ଦ୍ୱାରା ବାବାଙ୍କର ସର୍ବସମ୍ବନ୍ଧର ସର୍ବଶକ୍ତି ଗୁଡିକର ଅନୁଭବ ହୋଇଥାଏ। ଏହି ଅନୁଭବ ହିଁ ସଙ୍ଗମ ଯୁଗର ସର୍ବଶ୍ରେଷ୍ଠ ଭାଗ୍ୟ ଅଟେ। ବିଧାତାଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ଏହି ବିଧିକୁ ଆପଣାଇବା ଦ୍ୱାରା ବୃଦ୍ଧି ମଧ୍ୟ ହେବ ଏବଂ ସର୍ବସିଦ୍ଧି ଗୁଡିକ ମଧ୍ୟ ମିଳିଯିବ। ଦେହଧାରୀଙ୍କ ସହିତ ସମ୍ବନ୍ଧରେ ବା ସ୍ନେହରେ ନିଜର ମୁକୁଟ ସିଂହାସନ ଏବଂ ନିଜର ଅସଲି ସ୍ୱରୂପକୁ ମଧ୍ୟ ଛାଡି ଦେଇଛ, ତେବେ କଣ ବାବାଙ୍କର ସ୍ନେହ ପାଇଁ ଦେହ ଅଭିମାନର ତ୍ୟାଗ କରିପାରିବ ନାହିଁ? ଏହି ଗୋଟିଏ ତ୍ୟାଗ ଦ୍ୱାରା ସବୁ ପ୍ରକାରର ଭାଗ୍ୟ ପ୍ରାପ୍ତ ହୋଇଯିବ। ସ୍ଲୋଗାନ, ଯଦି କ୍ରୋଧମୁକ୍ତ ହେବାକୁ ଚାହୁଁଛ, ତେବେ ସ୍ୱାର୍ଥପର ହେବା ପରିବର୍ତ୍ତେ ନିଃସ୍ୱାର୍ଥପର ହୁଅ। ଇଚ୍ଛା ଗୁଡିକର ରୂପକୁ ପରିବର୍ତ୍ତନ କର। ଅବ୍ୟକ୍ତ ଇସାରା, ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ। ବାବାଙ୍କ ସହିତ ତୁମେମାନେ ମଧ୍ୟ ଏହି ଦାୟିତ୍ୱର ବୋଝ ମୁଣ୍ଡକୁ ନେଉଛ ଯେ ପବିତ୍ରତା ଦ୍ୱାରା ଆମେ ପ୍ରକୃତିକୁ ମଧ୍ୟ ପବିତ୍ର କରିବୁ। ତେବେ ଏହି ସଂକଳ୍ପକୁ ପୂରଣ କରିବା ପାଇଁ ବାପ ଦାଦା ଚାହୁଁଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ସନ୍ତାନ ପ୍ରଥମେ ମୋହର ଆକର୍ଷଣ ଠାରୁ ମୁକ୍ତ ହୁଅନ୍ତୁ, ଚାହେ ସାଧନ ଗୁଡିକର ଆକର୍ଷଣ ଠାରୁ, ଚାହେ ବ୍ୟକ୍ତିମାନଙ୍କର ଆକର୍ଷଣ ଠାରୁ। ତେବେ ସାଧନ ଗୁଡିକୁ ବ୍ୟବହାର କରିବା ଅଲଗା କଥା ନୁହଁ, ଅଲଗା କଥା, କିନ୍ତୁ ତା ପ୍ରତି ଆକର୍ଷିତ ହେବା ଅଲଗା ଜିନିଷ ଅଟେ। ତେଣୁ ବାପ ଦାଦା ପ୍ରତ୍ୟେକ ସନ୍ତାନଙ୍କୁ ପ୍ରଥମେ ଏହିଭଳି ଆକର୍ଷଣ ଠାରୁ ବା ମୋହ ଠାରୁ ମୁକ୍ତ କରିବାକୁ ଚାହୁଁଛନ୍ତି। ସମ୍ପୂର୍ଣ୍ଣତାକୁ ପ୍ରାପ୍ତ କରିବା ପାଇଁ ଆଦି ପ୍ରକାଶ ମଣିଜୀଙ୍କର ଗୁପ୍ତ ପୁରୁଷାର୍ଥ। ଉଣେଇଶତମ ପୁଣ୍ୟ ସ୍ମୃତି ଦିବସ ନିମିତ୍ତ ଶେଷରେ ବିଶେଷ ଧାରଣା। ଦାଦିଜୀ ସଦା ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଥିଲେ। ସେ ଏହି ସ୍ମୃତିରେ ରହୁଥିଲେ ଯେ ମୁଁ କଳ୍ପ କଳ୍ପର ବିଜୟୀ ଆତ୍ମା ଅଟେ। ଯେକୌଣସି ବି ପୁରୁଣା ସଂସ୍କାର ସ୍ୱଭାବ ଚିନ୍ତା କିମ୍ବା ହିସାବ କିତାବର ଅଧୀନରେ ରହୁନଥିଲେ। ଏପରି ଅନୁଭବ କରୁଥିଲେ ଯେପରି ଆତ୍ମା ଲାଇଟ ଶରୀରରେ ବାସ କରୁଛି। ଦାଦିଜୀଙ୍କ ବୁଦ୍ଧି ସଫା ବା ସ୍ୱଚ୍ଛ ଆଇନା ପରି ନିର୍ମଳ ଥିଲା। ସେ ସର୍ବଦା ତପସ୍ୱୀ ମୁରତ ହୋଇ ରହୁଥିଲେ। ତାଙ୍କର ଏହି ସ୍ମୃତି ଥିଲା ଯେ ଏହି ତପସ୍ୟା ଦ୍ୱାରା ବିଶ୍ୱର କଲ୍ୟାଣ ହେବ ଏବଂ ସୁଖମୟ ସଂସାର ଆସିବ। ଦାଦିଜୀ ଅନ୍ତିମ ସମୟକୁ ସାମ୍ନାରେ ରଖି ସଦା ସ୍ୱଚିନ୍ତନ କରୁଥିଲେ। ସ୍ୱ ଉନ୍ନତି ପାଇଁ ପ୍ରତିଦିନ ଅମୃତ ବେଳାରେ ବାବାଙ୍କ ସହ ମଧୁର ରୁହରିହାନ ଆତ୍ମିକ ବାର୍ତ୍ତାଳାପ କରୁଥିଲେ। ବାବାଙ୍କର ମହାବାକ୍ୟକୁ ଗଭୀରତାର ସହିତ ଅଧ୍ୟୟନ କରୁଥିଲେ। ତାଙ୍କର ବାବାଙ୍କ ପ୍ରତି ବାବାଙ୍କର ମୁରଲୀ ପ୍ରତି ଅତ୍ୟନ୍ତ ସ୍ନେହ ଥିଲା। ଦାଦିଜୀ ନିଜର ସମ୍ପୂର୍ଣ୍ଣ ସ୍ଥିତି ଗଢିବା ପାଇଁ ଦେହ ଭାନରୁ ଉର୍ଦ୍ଧରେ ରହିବାର ଅଭ୍ୟାସ କରୁଥିଲେ। ତାଙ୍କ ବୁଦ୍ଧିରେ ସର୍ବଦା ରହୁଥିଲା ଯେ ମୁଁ ବିଶ୍ୱ କଲ୍ୟାଣ ପାଇଁ ନିମିତ୍ତ। ମୋତେ ସ୍ମୃତିକୁ ଉଚ୍ଚ ଏକାଗ୍ର ଏକରସ ଏବଂ ସଂକଳ୍ପରୁ ଉର୍ଦ୍ଧ ନିର୍ସଂକଳ୍ପ କରିବାକୁ ହେବ। ତେବେ ଯାଇ ଆମେ ଏହି ପୁରୁଣା ଦୁନିଆକୁ ଅତିକ୍ରମ କରି ଉଡ଼ିକରି ବାବାଙ୍କ ପାଖକୁ ପରମଧାମରେ ଯାଇ ବସିବା। ଦାଦିଜୀ ସର୍ବଦା ଏହି ଲଗନରେ ରହୁଥିଲେ ଯେ ମୁଁ ବାବାଙ୍କ ସ୍ମୃତିରେ ରହି ସମସ୍ତଙ୍କୁ ସନ୍ତୁଷ୍ଟ କରିବି, ସମସ୍ତଙ୍କ ଠାରୁ ଆଶୀର୍ବାଦ ନେବି। କୌଣସି ବି ଆତ୍ମା ମୋ ପାଖରୁ ନିରାଶ ହୋଇ ମୋତେ ଅଭିଶାପ ନ ଦେଉ, ଏହାର ସମ୍ପୂର୍ଣ୍ଣ ଧ୍ୟାନ ରଖି ସମସ୍ତଙ୍କ ଆଶୀର୍ବାଦର ପାତ୍ର ଥିଲେ। ଦାଦିଜୀଙ୍କର ସର୍ବଦା ଏକମାତ୍ର ଲକ୍ଷ୍ୟ ଥିଲା ମୋତେ ସମ୍ପୂର୍ଣ୍ଣ ଫରିସ୍ତା ଓ କର୍ମାତୀତ ହେବାର ଅଛି। ଏହି ପୁରୁଣା ଶରୀର ଛାଡ଼ି ଫରିସ୍ତା ସ୍ୱରୂପ ହୋଇ ସୂକ୍ଷ୍ମ ଲୋକ ନିବାସୀ ହେବାର ଅଛି। ଏହି ସେବା ତ ଦିନ ରାତି ଚାଲିଥିବ, କିନ୍ତୁ ମୋତେ ସେବା ସହିତ ନିଜ ଉପରେ ସୂକ୍ଷ୍ମ ଧ୍ୟାନ ରଖି ସମ୍ମାନର ସହିତ ପାସ ହେବାର ଅଛି। ଦାଦିଜୀ ସର୍ବଦା ସମସ୍ତ ବିଘ୍ନରୁ ଉର୍ଦ୍ଧରେ ନିର୍ବିଘ୍ନ ଅବସ୍ଥାରେ ରହୁଥିଲେ। ଏକାନ୍ତରେ ବସି ନିଜକୁ ସୂକ୍ଷ୍ମ ଭାବରେ ଯାଞ୍ଚ କରି ନିଜର ଦୋଷ ଓ ଦୁର୍ବଳତାକୁ ସମାପ୍ତ କରି ଆତ୍ମାରୂପୀ ହୀରାର ଦାଗକୁ ସମ୍ପୂର୍ଣ୍ଣ କରି ଅମୂଲ୍ୟ ହୀରା ସଦୃଶ ହୋଇଗଲେ। ନିଜକୁ ସମ୍ପୂର୍ଣ୍ଣ ପବିତ୍ର ଲାଇଟ ମାଇଟ ପ୍ରକାଶ ଓ ଶକ୍ତିରେ ସମ୍ପନ୍ନ କରିବା ପାଇଁ ଆନ୍ତରିକ ବୈରାଗ୍ୟ ବୃତ୍ତି ଦ୍ୱାରା ସମସ୍ତ କଥାରୁ ଉପରାମ ରହି ନିଜର ସୂକ୍ଷ୍ମ ଦୃଷ୍ଟି ଓ ବୃତ୍ତିକୁ ସମ୍ପୂର୍ଣ୍ଣ ପବିତ୍ର କରିଥିଲେ। ପୁରୁଣା ସଂସ୍କାରର ପ୍ରକୃତି ଉପରେ ବିଜୟ ପ୍ରାପ୍ତ କରି ପ୍ରକୃତି ଜିତ ହୋଇ ବାବାଙ୍କ କୋଳରେ ଲୀନ ହୋଇଗଲେ। ମୁଁ ବାବାଙ୍କର, ମୋତେ ବାବାଙ୍କ ସମାନ ସମ୍ପୂର୍ଣ୍ଣ ହେବାକୁ ହିଁ ପଡ଼ିବ, ସେଥିପାଇଁ ସୂକ୍ଷ୍ମ ଦେହ ଅଭିମାନକୁ ନିଜର ସଂସ୍କାର ଗୁଡ଼ିକୁ ମାନ ସାନ ବା ମହିମାକୁ ବୁଦ୍ଧି ଓ ସ୍ୱଭାବକୁ ସମ୍ପୂର୍ଣ୍ଣ ସମର୍ପଣ କରି ବାବାଙ୍କ ସମାନ ଅବ୍ୟକ୍ତ ବତନବାସୀ ହୋଇଗଲେ। ଆଚ୍ଛା ଓ ଶାନ୍ତି।